ହଁ ହରପ୍ରିୟା ସୁବୁଦ୍ଧି କହୁଛି, ଶୁକବିହାର 66 ନମ୍ବର ୱାର୍ଡ ର। ଆମର ଡ୍ରେନ ଭଲସେ ସଫା ହଉନି, ତାପରେ ଯୋଉ ଡ୍ରେନ ରୁ ଦୁର୍ଗନ୍ଧ ହଉଛି, ଆଉ ଆମେ ଚାହୁଁଛୁ ଆମର ଡ୍ରେନ ଉପରେ ସ୍ଲାବ ପକେଇବା ପାଇଁ। ତଥାପି ମାନେ ସପ୍ତାହ ଭିତରେ ସଫା କରିବା ପାଇଁ ଆମେ କହୁଛୁ, କିନ୍ତୁ ପାଣି ଜମା ଯାଉନି ଡ୍ରେନ ରେ, ଅଳିଆ ଆକେକି ରହୁଛି। ସେଥିପାଇଁ ଆମେ କହୁଛୁ ଯେ ଡ୍ରେନ ନିୟମିତ ସଫା କରନ୍ତୁ, ଆଉ ଡ୍ରେନ ଉପରେ ସ୍ଲାବ ପକେଇବା ପାଇଁ ଆମେ ଅନୁରୋଧ କରୁଛୁ। ପାଣି ବି ଠିକ ରେ ଆସୁନି, ପାଣି ଦିନେ ଆସୁଛି ଆଉ 4 ଦିନ ଆସୁନି ଭଲସେ। ଆମେ ପାଣି ପାଇଁ ବହୁତ ମାନେ ଅସୁବିଧାର ସମ୍ମୁଖୀନ ହଉଛୁ। 2 ଟାଇମ୍ ପାଣି ଛାଡିବା ପାଇଁ ଆମେ ଅନୁରୋଧ କରୁଛୁ। ସମସ୍ୟାର ସମାଧାନ କଲେ ଆମେ ମାନେ ବହୁତ ଉପକୃତ ହବୁ।